ଯିଶାୟ ଅଧ୍ୟାୟ ଛୟାଳିଶ ବେଲ୍ ଦେବତା ଅବନତ ହୁଅଇ ନବହେଟ୍ ହୁଅଇ ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆଯାଇଅଛନ୍ତି, ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବହି କରି ବୁଲିଲ ତାହା ବୋଝ ହୋଇଅଛି, କ୍ଳାନ୍ତ ପଶୁ ପ୍ରତି ଭାର ହୋଇଅଛି। ସେମାନେ ହେଟ୍ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି, ସେମାନେ ଭାର ରକ୍ଷା କରିପାରିଲେ ନାହିଁ, ମାତ୍ର ଆପେ ବନ୍ଦୀ ହୋଇଯାଇଅଛନ୍ତି। ହେ ଜାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ। ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ୱାରା ବହାଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହାଯାଇଅଛ, ପୁଣି ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍କକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବହିବା। ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବହିବା, ହଁ ଆମ୍ଭେ ବହିବା ଓ ଉଦ୍ଧାର କରିବା। ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ ଓ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ ଆମ୍ଭେମାନେ ସମାନ ହେବା? ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୋଲନ୍ତି, ସେମାନେ ସୁନାରିକି ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ଦଣ୍ଡବତ୍ କରି ପୂଜା କରନ୍ତି, ସେମାନେ ତାହାକୁ ସ୍କନ୍ଦରେ ବହି ନିଅନ୍ତି ଓ ତାହାକୁ ବହି ତାହାର ସ୍ଥାନରେ ତାହାକୁ ରଖନ୍ତି। ତହିଁରେ ସେ ଛିଡ଼ା ହୁଏ, ସେ ଆପଣ ସ୍ଥାନରୁ ଘୁଞ୍ଚିବ ନାହିଁ। ଆହୁରି କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇପାରିବ ନାହିଁ, କିଏ ବା ସଙ୍କଟରୁ ଉଦ୍ଧାର କରିପାରିବ ନାହିଁ। ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ୱ ପ୍ରକାଶ କର। ହେ ଅଧର୍ମାଚାରୀମାନେ ମନରେ କର, ପୁରାତନ ବିଷୟ ସବୁ ସ୍ମରଣ କର, କାରଣ ଆମ୍ଭେ ହିଁ ପରମେଶ୍ୱର, ଦ୍ୱିତୀୟ ନାହିଁ। ଆମ୍ଭେ ପରମେଶ୍ୱର, ଆମ୍ଭତୁଲ୍ୟ କେହି ନାହିଁ। ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇନାହିଁ ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା। ଆମ୍ଭେ ପୂର୍ବ ଦିଗରୁ ଉତ୍କର୍ଷ ପକ୍ଷୀକି ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ୱାନ କରୁ, ଆମ୍ଭେ କହିଅଛୁ ଆଉ ଆମ୍ଭେ ତାହା ସିଦ୍ଧ କରିବା, ଆମ୍ଭେ କଳ୍ପନା କରିଅଛୁ ଆଉ ଆମ୍ଭେ ତାହା ସଫଳ କରିବା। ହେ ଧର୍ମରୁ ଦୂରବର୍ତ୍ତୀ କଠିନାନ୍ତକରଣ ଲୋକେ, ଆମ୍ଭର କଥା ଶୁଣ। ଆମ୍ଭେ ଆପଣା ଧର୍ମ ନିକଟକୁ ଆଣୁଅଛୁ, ତାହା ଦୂରବର୍ତ୍ତୀ ନୁହିବ ଓ ଆମ୍ଭ ପରିତ୍ରାଣର ବିଳମ୍ବ ନୁହିବ। ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲର ନିମନ୍ତେ ଆମ୍ଭେ ସିଓନରେ ପରିତ୍ରାଣ ସ୍ଥାପନ କରିବା।